ଯାଇଛି କମ୍ କ'ଣ କହିବି
ନମସ୍କାର ମୋ ନାଁ ଭାରତୀଲତା ମହାଲିକ ମୁଁ ଛଅଷଠି ୱାର୍ଡରୁ କହୁଛି ସତ୍ୟନଗର ଏ ଘର ଆଗ ସାମ୍ନା ଡ୍ରେନ ଅଳିଆ ହଉଛି ଡ୍ରେନ ସଫା କରୁନାହାନ୍ତି ଅଳିଆ ବି ଯଦି ଆମେ ଦେଲୁ ଅଳିଆ ବାଲା ଯୋଉ ଗାଡି ଠେଲା ଗାଡି ଆଣିବ ପଇସା ନେଲେ ଅଳିଆ କାଢିବ ଆଉ ପାଣି ନିଜ ଘର ପାଣି ବାହାରକୁ ଛାଡି ପାରୁନ ଇଏ ତ କଣ ଏଇ ଅସୁବିଧା ଅଛି ଆମର ଆସିକି ତୁରନ୍ତ ସମାଧାନ କରନ୍ତୁ